ଆଶ୍ଚର୍ଯ୍ୟ ଦର୍ଶନ କରି ବର୍ଷ ମନେ ମନେ ବିଚାର ଆସୁଣୁ ନିଶ୍ଚୟ ଦେବକୀ ଗର୍ଭରେ ପ୍ରବେଶ କରିଛନ୍ତି। କାରଣ ପୂର୍ବେ ଦେବକୀ କେବେ ଏତେ ବ୍ୟକ୍ତିମା ଏବଂ ଉତ୍ତୁଳ ନଥିଲେ। ଭାରତରେ କହୁଛନ୍ତି ଯେ ଭଗବତ ଗୀତା 4:7 ଭଗବାନ କହିଛନ୍ତି, ଯଦା ଗଦାମ ଜନ୍ମସ୍ୟ ଗ୍ରାମୀ ଭାରତ ଅଦୁଧାନ ଧର୍ମସ୍ୟ ଯଦାତ୍ମାନ ସୁଗାମି। ଅର୍ଥାତ୍ ଏ ଭାରତ ଯେତେବେଳେ ଧର୍ମର ଅବଗତନ ହୁଏ ଏବଂ ଅଧର୍ମର ଅଭ୍ୟୁଥାନ ହୁଏ ସେତେବେଳେ ମୁଁ ନିଜକୁ ପ୍ରକାଶ କରି ଅବତୀର୍ଣ୍ଣ ହୁଏ। ଏହି ଯୁଗରେ ସମ୍ପ୍ରତି ମନୁଷ୍ୟମାନଙ୍କର କର୍ତ୍ତବ୍ୟ ସମ୍ପାଦନରେ ଅସମ୍ଭବ ତ୍ରୁଟି ଦେଖାଯାଉଛି। ମାନବ ଜୀବନର ଉଦ୍ଦେଶ୍ୟ ଭଗବତ ତତ୍ତ୍ୱଜ୍ଞାନ ଲାଭ କରିବା, କିନ୍ତୁ ଦୁର୍ଭାଗ୍ୟବଶତଃ ଜଳ ସଭ୍ୟତା ଶରୀର ଭିତରେ ଜୀବନଶକ୍ତି ପ୍ରଦାନ କରି ଆତ୍ମାକୁ ସମ୍ପୂର୍ଣ୍ଣ ରୂପେ ଅବହେଳା କରି କେବଳ ଶରୀର ଇନ୍ଦ୍ରିୟ ସାଧନକୁ ଗୁରୁତ୍ୱ ଦେଉଛନ୍ତି। ଭଗବତ ଗୀତାରେ ସ୍ପଷ୍ଟ ରୂପେ କହିଛି, ଦେହିନସ୍ମିନ୍ ଯଥା ଦେହି। ଅର୍ଥାତ୍ ଶରୀର ଅଭ୍ୟନ୍ତରରେ ଜୀବନଶକ୍ତି ପ୍ରଦାନ କରି ଦେହି ରହିଛି, ଯାହାର ଗୁରୁତ୍ୱ ଅନେକ ବେଶୀ। କିନ୍ତୁ ମାନବ ସମାଜ ଏତେ ଅଭିଭୂତ ହୋଇଯାଇଛି ଯେ ଶରୀରର ଅଭ୍ୟନ୍ତରରେ ଥିବା ସେହି ଜୀବନଶକ୍ତିକୁ ଜାଣିବା ପରିବର୍ତ୍ତେ କେବଳ ବାହ୍ୟ କାର୍ଯ୍ୟକଳାପରେ ସେମାନେ ସର୍ବଦା ବ୍ୟସ୍ତ ରହୁଛନ୍ତି। ଏହା ମାନବ କର୍ତ୍ତବ୍ୟରେ ଅବହେଳା ଅଟେ। ତେଣୁ ଶ୍ରୀକୃଷ୍ଣ ଭଗବାନଙ୍କ ଆନ୍ଦୋଳନ ଗର୍ଭରେ ଆଶ୍ରମଣ କରିଛନ୍ତି ବା ଜନ୍ମଗ୍ରହଣ କରିଛନ୍ତି। ସେଥିପାଇଁ କଂସ ପରି ମନୁଷ୍ୟମାନେ ଅତ୍ୟନ୍ତ ଦ୍ରୁତ ହୋଇ ଏହି ଆନ୍ଦୋଳନକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ବିଶେଷ କରି ପାଶ୍ଚାତ୍ୟ ଦେଶମାନଙ୍କରେ ଏହି ପ୍ରକାର ଚେଷ୍ଟା ଦେଖାଯାଉଛି। ଜଣେ ରାଜନୀତିଜ୍ଞ ମତନ କରିଛନ୍ତି ଯେ କୃଷ୍ଣ ଭଗବାନଙ୍କ ଆନ୍ଦୋଳନ ଏକ ମହାମାରୀ ପରି ବିସ୍ତାର ଲାଭ କରୁଛି ଏବଂ ବର୍ତ୍ତମାନ ଯଦି ତାକୁ ପ୍ରତିରୋଧ କରାନଯାଏ ତାହେଲେ 10 ବର୍ଷ ମଧ୍ୟରେ ଏହା ସରକାରୀ କ୍ଷମତାକୁ ଦଖଲ କରିନେଇପାରେ। କୃଷ୍ଣ ଭଗବାନଙ୍କ ଆନ୍ଦୋଳନର ଅବଶ୍ୟ ସେହି କ୍ଷମତା ଅଛି। ମହାତ୍ମା କହିଛନ୍ତି ଆଜିଟା 17:22 ଯେ କଳିକାଳ ନାମ ରୂପେ କୃଷ୍ଣ ଅବତାର। ଏହି କଳିଯୁଗରେ ଭଗବାନ ଶ୍ରୀକୃଷ୍ଣ ହରେକୃଷ୍ଣ ମହାନଙ୍କ ରୂପେ ଆବିର୍ଭୂତ ହୋଇଛନ୍ତି। କୃଷ୍ଣ ଭଗବାନଙ୍କ ଆନ୍ଦୋଳନ ସାରା ପୃଥିବୀରେ ଦାବାମାଳ କରି ବ୍ୟାପି ଯାଉଛି ଏବଂ ତାହାର ବିସ୍ତାର ଏହିପରି ଭାବରେ ହେଉଥିବ। ଯୁବକ ସମ୍ପ୍ରଦାୟ ଯେ ଏହି ଆନ୍ଦୋଳନକୁ ଗ୍ରହଣ କରିଛନ୍ତି ଏବଂ ଆନ୍ଦୋଳନର ଯେ ଏହିପରି ପ୍ରସାର ହେଉଛି ତାହା ଦେଖି କଂସପରି ମନୁଷ୍ୟମାନେ ଅତ୍ୟନ୍ତ ଦ୍ରୁତ। କିନ୍ତୁ କଂସପରି ଶ୍ରୀକୃଷ୍ଣଙ୍କୁ ବଧ କରିପାରିବା ନାହିଁ, ସେହିପରି କଂସ ସଦୃଶ ମନୁଷ୍ୟମାନେ ଏହି ଆନ୍ଦୋଳନକୁ ବାଧା ଦେଇପାରିବେ ନାହିଁ। ଏହି ଆନ୍ଦୋଳନର ନେତାମାନେ ଯଦି ସମସ୍ତ ନିୟମ ପାଳନ କରନ୍ତି ଏବଂ ନିୟମିତ ଭାବରେ ହରେକୃଷ୍ଣ ମହାନଙ୍କୁ କୀର୍ତ୍ତନ କରିବାକୁ ସେମାନଙ୍କୁ ପ୍ରଧାନ କର୍ତ୍ତବ୍ୟ ବୋଲି ମନେ କରନ୍ତି ଏବଂ କୃଷ୍ଣ ଭକ୍ତିରେ ଅଭିପ୍ରାୟ ରୁହନ୍ତି ତାହେଲେ ଏହି ଆନ୍ଦୋଳନ କ୍ରମେ ବର୍ଦ୍ଧିତ ହେବ। ତେଣୁ ଏହି ଦଶମ ସ୍କନ୍ଧ ଯାହାକି ଆଶ୍ରୟ ତତ୍ତ୍ୱ ବିଷୟରେ ପ୍ରମାଣ କରୁଛନ୍ତି ଭଗବତଙ୍କର ଦଶମ ସ୍କନ୍ଧ। ଭଗବାନଙ୍କରେ ସମସ୍ତ ଆଶ୍ରିତ ହୋଇଛନ୍ତି। ଦଶମସ୍ୟ ବିଶୁଦ୍ଧାର୍ଥଂ ଭଗବାନ ଲକ୍ଷଣ ବର୍ଣ୍ଣାଜୀ ମହାତ୍ମା ସୁଖେନାର୍ଥନ ସାର। ଏହି ଭାଗବତଙ୍କର ଯେତେ ସବୁ ବିଷୟ ରହିଛନ୍ତି 10 ବିଷୟ ରହିଛନ୍ତି ତାହାର ମୂଳ ବିଷୟ ହେଉଛନ୍ତି ଏହି ଭାଗବତଙ୍କ ଦଶମ ସ୍କନ୍ଧ ଆଶ୍ରୟ ତତ୍ତ୍ୱ, ଯାହାଙ୍କ ଉପରେ ଏହି ଆଶ୍ରୟ ତତ୍ତ୍ୱ ଉପରେ ଅନ୍ୟ ଯେଉଁ 9 ଲକ୍ଷଣ ବା ଆମର ଯେଉଁ 9 ବିଷୟ ଅଛି ଏସବୁ ଆଶ୍ରିତ ହୋଇକି ରହିଛନ୍ତି। ଦଶମସ୍ୟ ବିଶୁଦ୍ଧାର୍ଥଂ ନବାନାମ ଲକ୍ଷଣ ବର୍ଣ୍ଣାଜୀ ମହାତ୍ମା ସୂଚନା ଅର୍ଥନ ଜନସା। ମହାତ୍ମାମାନେ ଏବଂ ଶ୍ରୁତିଶାସ୍ତ୍ରରେ ଏସବୁ ବର୍ଣ୍ଣନା କରାଯାଇଛି। ଇଏ ହେଉଛନ୍ତି ଭଗବାନ କୃଷ୍ଣ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ଆଙ୍କ ପାଖରେ ସମସ୍ତ ଯେତେ ଅନ୍ୟ ଯେଉଁ 9 ତତ୍ତ୍ୱ ରହିଛି ସେ ତତ୍ତ୍ୱ ଆଙ୍କ ପାଖରେ ଆଶ୍ରୟ ନେଇଛି। ତେଣୁ ଏହି ଆଶ୍ରୟ ତତ୍ତ୍ୱ ଭଗବାନ କୃଷ୍ଣଙ୍କ ବିଷୟରେ ଜାଣିବା ପାଇଁ ହେଲେ ଅର୍ଥାତ୍ ଭଗବାନ ବିଷୟରେ ଜାଣିବା ପାଇଁ ହେଲେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଏସବୁ ଯଦି ଜାଣିବା ପାଇଁ ଜଣେ ଚାହିଁବେ ତାହେଲେ ଅନ୍ତତଃ ପକ୍ଷେ ଭାଗବତଙ୍କର ପ୍ରଥମ ସ୍କନ୍ଧରୁ ନବମ ସ୍କନ୍ଧ ପର୍ଯ୍ୟନ୍ତ ପାଠ କରିବା ଆବଶ୍ୟକ ବା ଶ୍ରବଣ କରିବା ଆବଶ୍ୟକ। ତାହେଲେ ସେ ଭଗବାନଙ୍କର ଏହି ଦଶମ ସ୍କନ୍ଧର ଲୀଳାକୁ ବୁଝିବା ପାଇଁ ସମର୍ଥ ହେବେ। ଏବଂ ଶ୍ରୀ ଶ୍ରୀମଦ୍ ଗୌରବନ୍ଦ ସେ ମହାରାଜ କହନ୍ତି ଏହି ଭାଗବତଙ୍କ ଦଶମ ସ୍କନ୍ଧରେ ଯେଉଁ ଲୀଳା ବର୍ଣ୍ଣନା କରିବା ସଙ୍ଗେ ସେଠି ବିଭିନ୍ନ ତତ୍ତ୍ୱ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଏହି ତତ୍ତ୍ୱକୁ ବୁଝିବା ପାଇଁ ଆମକୁ 11 ସ୍କନ୍ଧ ପାଠ କରିବାକୁ ପଡ଼ିବ।
ଯଦି ଆମେ ସେ ଏକାଦଶୀ ସ୍କନ୍ଦ ପାଠ ନ କରିବା ବା ସେ ତତ୍ତ୍ୱ ନ ବୁଝିବା ତାହେଲେ ଆମର ପତନ ହେବାର ସମ୍ଭାବନା ରହିଛି। ଭଗବତ ଗୀତାରେ ଭଗବାନ କହିଛନ୍ତି ଭୋକ୍ତାରାମ ପ୍ରଜ୍ଞତନ ସାମ ଅହମ ହି ସର୍ବଜ ଜ୍ଞାନ ଭୋକ୍ତା ଚ ପ୍ରଭୁରେବ ଚ ନ ତୁ ନାମ ଅଭିଜ୍ଞାନ ତତ୍ତ୍ୱେ ନାତ ସ୍ଥବନ୍ତି। ଯଦି ଆମେ ଭଗବାନଙ୍କୁ ଠିକ୍ ଭାବରେ ନ ଜାଣିପାରିବା ତାହେଲେ ଆମର ପତନ ହୋଇଯିବ। ଯେପରି ଶ୍ରୀମଦ କହନ୍ତି ଯେ ଭଗବତ ଗୀତା ଭାଗବତଙ୍କ ଦଶମ ସ୍କନ୍ଧରେ ଯେଉଁ ଭଗବାନଙ୍କର ତତ୍ତ୍ୱ ସବୁ ବର୍ଣ୍ଣନା କରାଯାଇଛି ଏ ତତ୍ତ୍ୱ ବୁଝିବା ପାଇଁ ଆମକୁ ଏକାଦଶ ସ୍କନ୍ଧ ପାଠ କରିବାକୁ ପଡ଼ିବ ବା ଶ୍ରବଣ କରିବାକୁ ପଡ଼ିବ। ତାହେଲେ ଆମେ ଆମେ ତତ୍ତ୍ୱକୁ ବୁଝିପାରିବା। ତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି ଏକାଦଶ ସ୍କନ୍ଧରେ ତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଦଶମ ସ୍କନ୍ଧର ଲୀଳାକୁ ଆମେ ତତ୍ତ୍ୱରେ ଏକାଦଶ ସ୍କନ୍ଧରେ ବୁଝିବା। ତେଣୁ ଇଏ ହେଉଛି ଭଗବାନଙ୍କର ଜନ୍ମ କର୍ମ ଚନ୍ଦ୍ର ଦିବ୍ୟମ ଭଗବାନଙ୍କର ସବୁକିଛି ଦିବ୍ୟ ଏଥିରୁ ଆମେ ଜାଣିବା ଭଗବାନ କେମିତି ଆବିର୍ଭାବ ହେଉଛନ୍ତି। ଭଗବାନ ସାଧାରଣ ମନୁଷ୍ୟ ଭାବେ ସେ ଆସନ୍ତି ନାହିଁ। ଯେଉଁ ଅନ୍ୟ ମନୁଷ୍ୟମାନେ ତଥାକଥିତ ଆମେ କାହିଁକି କହୁଛେ ନା ଆଜିକାଲି ବହୁତ ଭଗବାନ ଦେଖୁଛନ୍ତି ଇଏ ଭଗବାନ ସିଏ ଭଗବାନ ଏମିତି ବହୁତ ଭଗବାନ ଆଗରେ ବାହାରିଛି। କିନ୍ତୁ ଭଗବାନଙ୍କର ଜାଣିବା ପାଇଁ ଭଗବାନଙ୍କର ଜନ୍ମ କର୍ମ ଏସବୁ ଜାଣିବା ପାଇଁ ଆମକୁ ତତ୍ତ୍ୱରେ ବୁଝିବାକୁ ପଡ଼ିବ। ଶ୍ରୀଶ୍ରୀ ଗୌରବତୀ ସେ ମହାରାଜ କହନ୍ତି ଦୁଇଟି ବିଚାର ରହିଛି, ଗୋଟେ ହେଉଛି ତତ୍ତ୍ୱ ବିଚାର ଆଉ ଗୋଟେ ହେଉଛି ଆପାତ ବିଚାର। ସାଧାରଣତଃ ଲୋକମାନେ ଆପାତ ବିଚାରରେ ସବୁ ବୁଝନ୍ତି, ତତ୍ତ୍ୱକୁ ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ତେଣୁ ତତ୍ତ୍ୱରେ ଯଦି ଆମେ ନ ଜାଣିବା ତାହେଲେ ଆମର ପତନ ହୋଇଯିବ। ତେଣୁ ଭଗବାନ କେମିତି ଆବିର୍ଭାବ ହେଉଛନ୍ତି ନା ଭଗବାନଙ୍କୁ ସମସ୍ତ ଦେବତାମାନେ ଯାଇ ଭଗବାନ ପ୍ରାର୍ଥନା କରୁଛନ୍ତି ତତ୍ର ଗତ୍ୱା ଜଗନ୍ନାଥଂ ଦେବ ଦେବ ଉଷା କବି ପୁରୁଷାଣ ପୁରୁଷ ସୂତ୍ରେନ ଉପଦେଷ୍ଟେ ସମାହିତ। ଦେବତାମାନେ ଯାଇ ପ୍ରାର୍ଥନା କରୁଛନ୍ତି, ବ୍ରହ୍ମା ଶିବ ଦେବତାମାନେ ଯାଇ ପ୍ରାର୍ଥନା କରୁଛନ୍ତି, ଭଗବାନ ଆସୁଛନ୍ତି। ଯଦିଓ ଭଗବାନ ଚାହୁଁଛନ୍ତି ଆସିବା ପାଇଁ କିନ୍ତୁ ତଥାପି ଇଏ ନିୟମ ରହିଛି ସମସ୍ତ ଦେବତାମାନେ ଶ୍ରେଷ୍ଠ ଦେବତାମାନେ ଯାଇକି ଭଗବାନ ପ୍ରାର୍ଥନା କରୁଛନ୍ତି, ତାପରେ ସେ ଆବିର୍ଭାବ ହେଉଛନ୍ତି। ଭଗବାନଙ୍କ ଜନ୍ମ ଅନ୍ୟ ମାନବମାନଙ୍କ ପରି ବା ଅନ୍ୟ ଜୀବମାନଙ୍କ ପରି ନୁହଁ, ଭଗବାନଙ୍କ ଜନ୍ମ ହେଉଛି ଦିବ୍ୟ। ଭଗବାନ ଆସିବା ପାଇଁ ସମସ୍ତ ଦେବତାମାନେ ପ୍ରାର୍ଥନା କରୁଛନ୍ତି ଏବଂ ଭଗବାନ ଯେତେବେଳେ ଆସିଯାଇଛନ୍ତି ବର୍ତ୍ତମାନ ଭଗବାନ ଦେବଦେବ ଗର୍ଭରେ ଆବିର୍ଭାବ ହୋଇଛନ୍ତି ସେତେବେଳେ ଦେଖନ୍ତୁ କ'ଣ ହେଉଛି। ଯେଉଁମାନେ କଂସ ସ୍ୱଭାବର ବ୍ୟକ୍ତି ସେମାନେ କ'ଣ ହେଉଛନ୍ତି ନା ତାଙ୍କ ବୀର୍ଯ୍ୟ ଏଇ ଯେଉଁ ଦେଖୁଛନ୍ତି ଭଗବାନ ଆବିର୍ଭାବ ହୋଇଯାଇଛନ୍ତି ଦେବଦେବ ଗର୍ଭରେ କଂସ ଭଳି ବ୍ୟକ୍ତି ମଧ୍ୟ ଯେଉଁମାନେ ଅସୁର ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନଙ୍କ ସାମ୍ନାରେ ଯିବେ ନାହିଁ କିନ୍ତୁ ନ ଗଲେ ମଧ୍ୟ ସେମାନେ ଭଗବାନଙ୍କର ମହିମାକୁ ଜାଣିପାରୁଛନ୍ତି। ଏଇଠି ଦେଖିବା ଆମେ କଂସ ଯେକି ଭଗବାନଙ୍କୁ ମାନୁ ନାହିଁ ଭଗବାନଙ୍କର ସ୍ମରଣରେ ଯାଉନାହିଁ ନମାମ ଦୁଷ୍କୃତି ମୁଡ଼ା ପ୍ରପଦ୍ୟନ୍ତେ ନାରାୟଣ ମାୟାପଦ ଜ୍ଞାନ ଆସୁରମ ଭାବମାସିତା ଏଇ ଚାରି ପ୍ରକାର ବ୍ୟକ୍ତି ଭଗବାନଙ୍କ ସ୍ମରଣରେ ଯାଆନ୍ତି ନାହିଁ। ଭଗବତ ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ମୁଢ଼ା ଯେଉଁମାନେ ମୂର୍ଖ ବ୍ୟକ୍ତି ଏବଂ ଚାରି ଲକ୍ଷ ପ୍ରକାର ମାନବ ଅଛନ୍ତି ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ଏବଂ ଯେଉଁମାନଙ୍କର ବା ଜ୍ଞାନ ଅଛି ସେ ଜ୍ଞାନଟା ଯେଉଁ ମାୟା ଦ୍ୱାରା ଅପହୃତ ହୋଇଯାଇଛି। ବହୁତ ଗୁଡ଼ାକ ଯେଉଁ ତ୍ରିଗୁଣ ରହିଛି ସତ୍ୟ ରଜ ତମ ଏଇ ତ୍ରିଗୁଣ ଦ୍ୱାରା ତାଙ୍କର ଜ୍ଞାନ ବି ଅପହରଣ ହୋଇଯାଇଛି ଏବଂ ଯେଉଁମାନେ ଅସୁର ଭାବ ମହାସୁଦା ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଭଗବତ୍ଗୀତା ଷୋଡ଼ଶ ଅଧ୍ୟାୟରେ ଏ ଅସୁର ସ୍ୱଭାବ ଅସୁର ବିଭାଗ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ଏମାନେ ଭଗବାନଙ୍କ ସାମ୍ନାକୁ ଯିବେ ନାହିଁ। ତେଣୁ କଂସ ମଧ୍ୟ ସେଇଭଳି ଜଣେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଭଗବାନ ଆସିଯାଇଛନ୍ତି ସେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ହେଲେ ମଧ୍ୟ ସେ ଭଗବାନଙ୍କ ମହିମାକୁ ଜାଣିପାରୁଛନ୍ତି। ବର୍ତ୍ତମାନ ଯେତେବେଳେ ତାଙ୍କର ଭଗିନୀ ଦେବକୀ ଗର୍ଭରେ ଭଗବାନ ଆସିଯାଇଛନ୍ତି ସା ଦେବକୀ ସର୍ବଜଗତ ନିବାସା ନିବାସ ପୂତା ନିତରାନ୍ତରେ ଯେ ଭଗବାନ ଯେକି ସମସ୍ତ ଜଗତର ନିବାସ ସମସ୍ତ ଜଗତ ତାଙ୍କ ପାଖରେ ନିବାସ ଆଶ୍ରୟ ନେଇଛନ୍ତି ଭଗବାନଙ୍କ ପାଖରେ ତେଣୁ ଭଗବାନଙ୍କ ଗୋଟେ ନାମ ହେଉଛି ସର୍ବଜଗତ ନିବାସ। ସେଇ ସର୍ବଜଗତ ନିବାସକୁ ଦେବକୀ ତାଙ୍କର ଗର୍ଭରେ ଆଶ୍ରୟ ନେଇଛନ୍ତି ସା ଦେବକୀ ସର୍ବଜଗତ ନିବାସ ନିବାସ ପୂତା ନିତରାନ୍ତରେ ଯେ ଯଦିଓ ଭଗବାନ ଆସୁଛନ୍ତି ଭଗବାନ ଅତ୍ୟନ୍ତ ସୁନ୍ଦର ଭଗବାନଙ୍କର ସୁନ୍ଦର ସୌନ୍ଦର୍ଯ୍ୟ ହେଉଛି ପନ୍ଦରଙ୍କ କୋଟି କମନୀୟ ବିଶେଷ ଶୋଭମ ଗୋଟିଏ ପନ୍ଦରଙ୍କର ମୁହଁରେ ଗୋଟିଏ ପନ୍ଦରଙ୍କ ଉପରେ ଏ ସମଗ୍ର ବିଶ୍ୱ ମୋହିତ ହୋଇଯାଇଛନ୍ତି। ଏବଂ ପୁରୁଷ ସ୍ତ୍ରୀ ଆକର୍ଷଣ ହେଉଛି ଗୋଟିଏ କନ୍ଦର୍ପର ମୋହ। କିନ୍ତୁ ଭଗବାନଙ୍କ ରୂପ ଇଏ ହେଉଛି କୋଟିଏ କୋଟିଏ କନ୍ଦର୍ପ ମଧ୍ୟ ଭଗବାନଙ୍କର ରୂପରେ ବହିଯାଏ ବା ମୁଗ୍ଧ ହେଇଯାଏ। ତେଣୁ ଭଗବାନଙ୍କର ଏଇଭଳି ସୌନ୍ଦର୍ଯ୍ୟ ରହିଛି। ତେଣୁ ଭଗବାନ ଯେତେବେଳେ ଆବିର୍ଭାବ ହେଇଛନ୍ତି ଦେବତୀଙ୍କ ଗର୍ଭରେ, ସେତେବେଳେ ଦେବତୀ ମଧ୍ୟ ସେଇଭଳି ଭାବରେ ସୌନ୍ଦର୍ଯ୍ୟବତୀ ହେଇଯାଇଛନ୍ତି। କିନ୍ତୁ ଯେହେତୁ ସେ କଂସର ବନ୍ଦୀଶାଳାରେ ଅଛନ୍ତି, ସେଇଥିପାଇଁ ସୁଖଦେବ ଗୋସ୍ୱାମୀ କ୍ଷୋଭ ପ୍ରକାଶ କରୁଛନ୍ତି। କାରଣ ଯଦିଓ ଭଗବାନ ଆବିର୍ଭାବ ହେଇଛନ୍ତି, ସା ଦେବତୀ ସର୍ବ ଜଗ ନିବାସା ନିବାସ ଭୂତା ନିଦରା ନରେ ଦେ ଭୋଜେନ୍ଦ୍ର ଦେହେ ଭୋଜେନ୍ଦ୍ର କେହି କହିଲେ କଂସର ଏଇ ଯେଉଁ ବନ୍ଦୀଶାଳାରେ ଭଗବାନ ଆସିଛନ୍ତି ଭୋଜେନ୍ଦ୍ର କେହେ ତାପରେ ଅଗ୍ନିଶିକ୍ଷା ବୃଦ୍ଧା, ଯଦିଓ ଗୋଟେ ଅଗ୍ନିଶିକ୍ଷା ରହିଛି ତାକୁ ଯଦି ଆମେ ଘୋଡ଼େଇଦେବା ସେ ଅଗ୍ନିଶିକ୍ଷାର ଆଲୋକ ଆଉ କେହି ଦେଖିପାରିବେ ନାହିଁ। ସେଇଭଳି ଭାବରେ ଦେବକୀ ମାତା ତାଙ୍କର ଗର୍ଭରେ ସମସ୍ତ ଜଗତ ନିବାସ ସେ ଆଶ୍ରୟ ନେଇଛନ୍ତି, କିନ୍ତୁ ସିଏ ନିଦରାମ ନ ରହେ ଏତେ ସୌନ୍ଦର୍ଯ୍ୟ ତାଙ୍କର ଆସୁନାହିଁ। କାହିଁକି ନା ଯେହେତୁ ସେ ବନ୍ଦୀଶାଳାରେ ଅଛନ୍ତି, କଂସର ବନ୍ଦୀଶାଳାରେ ଅଛନ୍ତି। ଭୋଜେନ୍ଦ୍ର କେହି ଅଗ୍ନିଶିକ୍ଷା ବୃଦ୍ଧା ସରସ୍ୱତୀ ଜ୍ଞାନ ଫଳେ ଦେଖା ଅଛନ୍ତି। ସୁଖଦେବ ଗୋସ୍ୱାମୀ କ୍ଷୋଭ ପ୍ରକାଶ କରି କହୁଛନ୍ତି ଯେମିତି ସରସ୍ୱତୀ ଜ୍ଞାନ ଫଳେ ଦେଖା ଅଛନ୍ତି, ଯଦିଓ ଜଣେ ବହୁତ ଜ୍ଞାନୀ ବ୍ୟକ୍ତି ଥାଇପାରନ୍ତି, ଜ୍ଞାନ ଅଛି ମାନେ ସରସ୍ୱତୀ ତାଙ୍କ ପାଖରେ ଅଛନ୍ତି, ଯେମିତି ଧନ ଅଛି ମାନେ ଲକ୍ଷ୍ମୀ ଅଛନ୍ତି, ସେଭଳି ଜ୍ଞାନ ଅଛି ମାନେ ସରସ୍ୱତୀ ତାଙ୍କ ପାଖରେ ଅଛନ୍ତି, କିନ୍ତୁ ସେ ସେଟାକୁ ବିତରଣ କରୁନାହାନ୍ତି। ତେଣୁ ସରସ୍ୱତୀ ବି ମନ ଦୁଃଖ କରନ୍ତି ଯେ ମୁଁ ଗୋଟେ ଖଳ ବ୍ୟକ୍ତି ପାଖରେ ଆସି ପହଞ୍ଚିଗଲି ଯିଏକି ଜ୍ଞାନକୁ ବିତରଣ କରୁନାହିଁ, ବା ଯଦି ବା ବିତରଣ କରୁଛି ସେଥିପାଇଁ ନିଜର ଇନ୍ଦ୍ର ତୃପ୍ତି କରୁଛି। ତେଣୁ ସରସ୍ୱତୀ ବି ତାଙ୍କ ପାଖରେ ରହିକରି ଖେଦ ପ୍ରକାଶ କରନ୍ତି ବା ମନ ଦୁଃଖ କରନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଦେବକୀ ମାତା ବିରାଟ ବହୁତ ସୌନ୍ଦର୍ଯ୍ୟବତୀ ହେଇଯାଇଛନ୍ତି, ସେହି ସମୟରେ ସେ ଖବରଟି ଯେଉଁମାନେ ଅଛନ୍ତି ଦ୍ୱାରପାଳମାନେ ସେମାନେ ଦେଇ ଖବର ଦେଇଦେଇଛନ୍ତି କଂସ। କଂସ ତ 10 ବର୍ଷ ପୂର୍ବରୁ ଏଇ ପ୍ରତୀକ୍ଷା କରିଥିଲା, ଏପରି ଦେବକୀଙ୍କର ବିବାହରେ ଦେବକୀ ଯେତେବେଳେ ବିବାହ କରିଥିଲେ ବସୁଦେବଙ୍କୁ, ସେଇ ବିବାହ ଉତ୍ସବରେ କଂସ ଦେବକୀଙ୍କ ରଥକୁ ଚାଳନ କରୁଥିଲେ, ଏବଂ ସେଇଠି ଯେତେବେଳେ ସେ ପଥି ପ୍ରଦୀଣ କଂସମ ଆବାସ ଶରୀର ବାହାର ସେଇଠି ଯେତେବେଳେ ରଥକୁ ନେଇକି ଯାଉଛନ୍ତି, ସେଇ କଂସ ଯେତେବେଳେ ନେଇକି ଯାଉ ସେଇ ସମୟରେ ଯେତେବେଳେ ଆକାଶ ମାନେ ଶ୍ରବଣ କଲା ସେ ଯେ ଅଶ୍ୟାସ ଅଷ୍ଟମ ଗର୍ଭ ହନ୍ତା ଦ୍ୱାରା ଦଶେ ଅବୁଦ୍ଧ, ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ତେଣୁ ସେଇଦିନଠୁ ସେ ଭୟଭୀତ ହେଇକି ରହିଛନ୍ତି କଂସ। ଆ ଭିତରେ 9 ବର୍ଷରୁ ଉର୍ଦ୍ଧ ହେଇଗଲାଣି, ପ୍ରତି ବର୍ଷ ବସୁଦେବ ଗୋଟିଏ ଗୋଟିଏ ପୁତ୍ର ସନ୍ତାନ ବାହାର କରନ୍ତି। ତେଣୁ ଇଏ ଅଷ୍ଟମ ବର୍ଷ ମାନେ 9 ବର୍ଷ ପାଖାପାଖି ବର୍ତ୍ତମାନ ହେଇଯାଇଛି ଆ ଭିତରେ। ତେଣୁ କଂସ ସବୁବେଳେ ଭୟଭୀତ ହେଇକି ରହୁଛି, ଆପଣ ସେଟା ବର୍ଣ୍ଣନା କରାଯିବ କେମିତି ସେ ଭୟଭୀତ ହେଇକି ରହୁଛି। ତେଣୁ ଯେତେବେଳେ କଂସ ଖବର ପାଇଲା ଯେ ଦେବକୀଙ୍କ ଗର୍ଭରେ ବର୍ତ୍ତମାନ ଅଷ୍ଟମ ଗର୍ଭ ଆସିଯାଇଛି, ଯେଉଁଟାକୁ ସେ 9 ବର୍ଷ ଧରି ଚିନ୍ତା କରୁଛି କେବେ ସେ ଆସିବ ମୋତେ ହତ୍ୟା କରିବ, କାରଣ ବସୁଦେବ କହିଥିଲେ ନା ମୁଁ ତୁମକୁ ସମସ୍ତ ପୁତ୍ର ପ୍ରଦାନ କରିବି, ତେଣୁ ସେ ସେତେବେଳେ ଚିନ୍ତା କରିଛି ଯେଉଁ ପୁତ୍ର ଜନ୍ମ ହେଲା କ୍ଷଣି ମୁଁ ତାକୁ ହତ୍ୟା କରିବି, 6ଟି ପୁତ୍ରକୁ ହତ୍ୟା କରିସାରିଛନ୍ତି ଏବଂ 7ମ ଗର୍ଭଟି ଗର୍ଭପାତ ହୋଇଯାଇଛି, ତେଣୁ ସେ ଜାଣିପାରିଲାନି ଆଉ 7ମ ଗର୍ଭକୁ କୁଆଡ଼େ, ଯଦିଓ ସେ ରୋହିଣୀଙ୍କ ପୁତ୍ର ହିସାବରେ ଆସିଛନ୍ତି, ଶଙ୍କର୍ଷଣ ଭଗବାନ ଶଙ୍କର୍ଷଣ ଆସିଛନ୍ତି ରୋହିଣୀଙ୍କ ପୁତ୍ର ହିସାବରେ ଜନ୍ମମାନଙ୍କ ସମୟ। ତେଣୁ ବର୍ତ୍ତମାନ ତ 8ମ ଗର୍ଭ ଯେଉଁ ଖବର ପାଇଛି କଂସ, ତେଣୁ 9 ବର୍ଷ ଧରି ଯେଉଁ ଭୟ କରିକି ରହିଥିଲା ଯେ କେତେବେଳେ ମୋର ସେ ମୋର ପ୍ରାଣ ଯେ ନବ ସେ କେତେବେଳେ ଆସିବ, ତେଣୁ ଯେତେବେଳେ ବର୍ତ୍ତମାନ ଖବର ପାଇଯାଇଛି ସେତେବେଳେ ସାଙ୍ଗେ ସାଙ୍ଗେ ସେ ଆସିଛି। ଆଚାର୍ଯ୍ୟ କହୁଛନ୍ତି ଯେ ଆସିଲା ବେଳକୁ ମଧ୍ୟ ସେ ଭୟ କରିଯାଇଛି, ଚାଲିପାରୁନି ଠିକ୍ ଭାବରେ, ବାଟିରେ ମଧ୍ୟ କେତେ ଜାଗାରେ ପଡ଼ିପଡ଼ି ପଡ଼ିଯାଉଛି, କେତେବେଳେ ଠିକ୍ ଭାବରେ ଚାଲିପାରୁନି କାରଣ ସେ ଭୟଭୀତ ହେଇଯାଇଛି। ତେଣୁ ଯେତେବେଳେ ଆସିକି ଦେଖୁଛି ତାନ ଭିକ୍ଷା କଂସ ପ୍ରଭୟା ଜିତାନ୍ତର ଦେବକୀ ଯିଏକି ଏକ କର୍ମରେ ଭଗବାନ ଆବିର୍ଭାବ ହେଉଛନ୍ତି ତେଣୁ ତାଙ୍କର ପ୍ରଭା ଜିତା ଅଜିତ ଅନ୍ତରା ଅଜିତ ଭଗବାନ ହେଉଛନ୍ତି ଅଜିତ ଏଇ ଭାବଟା ତାଙ୍କର କଂସରେ ଆସୁଛି ଇଏ ହେଉଛି ଅଜିତ ମୁଁ ତାକୁ ଜିତିପାରିବି ନାହିଁ ଭଗବାନଙ୍କର ଅନେକ ନାମ ରହିଛି କିନ୍ତୁ ଅଜିତ ଅନ୍ତରା କାହିଁକି ଆସିଲେ ତାଙ୍କ ମନକୁ ଭାବ ନା ଭଗବାନ ଇଏ ଭଗବାନ ଇଏ ଅଜିତ ଆଙ୍କୁ କେହି ଜିତିପାରିବେନି ଯଦିଓ ଭଗବାନ ଅଜିତ କିନ୍ତୁ ଭଗବାନଙ୍କୁ ଭକ୍ତମାନେ ଜିତି ଯାଆନ୍ତି ଭାଗବତର ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ସେ କଥା ବ୍ରହ୍ମା ତାଙ୍କ ସ୍ତୁତିରେ କହିଛନ୍ତି ଯେ ତତ୍ୟଣ କମ୍ପା ସୁସମୀକ୍ଷମାଣ ଭୁଞ୍ଜାନ ଏବଂ ବିପାକମ ହୃଦ୍ଭାଗ ନମସ୍ତେ ଜୀବେ ଯଦିଓ ମୁକ୍ତି ପଦେ ସଦା ଭାଗ ଯେଉଁମାନେ ଆମେ ଭକ୍ତମାନେ ଆମେ ସବୁବେଳେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପ୍ରାପ୍ତ ହେଉଛେ ଭକ୍ତମାନଙ୍କ ପ୍ରତି ଦୁଃଖ କଷ୍ଟ ଆସିବା କଥା ନୁହଁ କାରଣ ଭଗବାନ କହିଛନ୍ତି ତାଙ୍କର ଦୁଃଖ କଷ୍ଟ ମୁଁ ହରଣ କରିବି କିନ୍ତୁ ତଥାପି ଯେଉଁମାନେ ଭକ୍ତମାନଙ୍କର ଅଗ୍ରସର ହେଉଛନ୍ତି ଯେଉଁ ଦୁଃଖ କଷ୍ଟ ସେ ପ୍ରାପ୍ତ ହୁଅନ୍ତି ସେ ଭଗବାନଙ୍କର କୃପା ବୋଲି ଭାବନ୍ତି ଯେତେ ଅନୁକମ୍ପା ସୁସମୀକ୍ଷମାଣ ଯଦି ଠିକ ଭାବରେ ସେମାନେ ବିଚାର କରିବେ ସେମାନେ ଭାବେ ଗୁଞ୍ଜାନ ଏବଂ ବିପାକମ ଆମେ ଯେଉଁ ଦୁଃଖ କଷ୍ଟ ପାଉଛେ ଆମେ ଯେଉଁ ବିଭିନ୍ନ ପ୍ରକାର ବିପାକ କରିଛେ ବିଭିନ୍ନ ପ୍ରକାର ପାପକର୍ମ କରିଛେ ତାର ଫଳସ୍ୱରୂପ ଆମେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପ୍ରାପ୍ତ ହେଉଛେ କିନ୍ତୁ ଯେହେତୁ ଆମେ ଭଗବାନଙ୍କ ଶରଣରେ ଯାଇଛେ ତେଣୁକରି ଆମର ଯେଉଁ ବଡ଼ ଦୁଃଖ ଗୋଟେ ବଡ଼ କଷ୍ଟ ମିଳିବାର ଥିଲା ସେଠି ଲାଭ ଦେଇକି ଛୋଟ ଉପରେ ଆମେ କିଛି କଷ୍ଟ ବି ପାଉଛେ ବା ଦୁଃଖ ବି ପାଉଛେ ତେଣୁ ଏହିଭଳି ଭାବରେ ଯେଉଁମାନେ ଜୀବନ ଧାରଣ କରନ୍ତି ସେମାନେ ମୁକ୍ତିପଦରେ ଦାୟଭାଗ ହେଇଯାନ୍ତି ବା ମୁକ୍ତିପଦ ମୁକ୍ତି ପ୍ରାପ୍ତ ହେବା ପାଇଁ ସେମାନେ ହକଦାର ହେଇଯାନ୍ତି ଏବଂ ସେଇ ଚଉଦ ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ କହୁଛନ୍ତି ଯେ ଆମେ ଭଗବାନଙ୍କୁ ଜାଣିବା ପାଇଁ ଆମେ ନିଜ ଚେଷ୍ଟାରେ ଜାଣିପାରିବା ନାହିଁ ଭଗବାନ ଜ୍ଞାନେ ପ୍ରୟାସ ଉଦପାସ୍ୟ ନିଜ ଚେଷ୍ଟାରେ ଆମେ ଯଦି ଭଗବାନଙ୍କୁ ଜାଣିବାକୁ ଚାହିଁବା ତାହେଲେ ଆମେ କରିପାରିବା ନାହିଁ ପନ୍ଥାସ୍ତ କୋଟି ସରବାସର ସଂକ୍ରମ୍ୟ ଶହେ କୋଟି ବର୍ଷ ଧରି ଆମେ ଚିନ୍ତା କଲେ ମଧ୍ୟ ଯେଉଁ ମାନେ ଭଗବାନଙ୍କର ପାଦ ପ୍ରଥମ କରିଛନ୍ତି ଆମେ ଛୁଇଁପାରିବାନି ଶହେ କୋଟି ବର୍ଷ ଧରି ଚିନ୍ତା କଲେ ମଧ୍ୟ ତେଣୁ ଜ୍ଞାନକୁ ତ୍ୟାଗ କରି ଜ୍ଞାନ ପ୍ରୟାସକୁ ତ୍ୟାଗ କରିକି ଯେଉଁମାନେ ଭଗବାନଙ୍କର କଥାକୁ ଶ୍ରବଣ କରନ୍ତି ସାଧୁଙ୍କ ମୁଖରେ କାୟ ମନ ବାକ୍ୟରେ ଯେଉଁମାନେ ଶ୍ରବଣ କରନ୍ତି ତେଣୁ ସେମାନେ ଯଦିଓ ଭଗବାନଙ୍କ ଗୋଟିଏ ନାମ ହେଉଛି ଅଜିତ ଭଗବାନ କେହି ଜିତିପାରିବେ ନାହିଁ କିନ୍ତୁ ସେମାନେ ଭଗବାନଙ୍କୁ ଜିତିଯାଆନ୍ତି ଅଜିତ ବି ଜିତୁ ତୈଲୁକ୍ୟା ତିନି ଲୋକରେ ଭଗବାନ ସହିତ ଅଜିତ ତାକୁ କେହି ଜିତିପାରିବେ ନାହିଁ ତେଣୁ କଂସର ସେ ଧାରଣା ଅଛି ଭଗବାନଙ୍କର ଯେ ଭଗବାନ ସବୁ ଅଜିତ ଏଇ ଧାରଣାଟି ତା ରହିଛି କଂସର ତେଣୁକରି ଏଇ ଶବ୍ଦଟି ଆସିଛି ଅଜିତାନ୍ତରା ଅନ୍ତର ଦେବତୀଙ୍କର ଅନ୍ତରରେ ଦେବତୀଙ୍କ ଗର୍ଭରେ ଅଜିତ ଆସିଯାଇଛନ୍ତି ମୁଁ ଜିତିପାରିବିନି ତାଙ୍କ ଘରେ ଆଉ ପଡ଼ିଯାଉଛି କଂସ ପ୍ରଭା ଜିତାନ୍ତରା କାହିଁକି ଅଜିତ ଆସିଯାଇଛନ୍ତି ବୋଲି ସେ ଜାଣୁଛି ନା ପ୍ରଭୟା ଦେବକୀ ଯେଉଁ ଆଗରୁ ଯେଉଁ ଦେଖୁଥିଲେ ଦେବକୀକୁ ସେ ଦେଖିଛି କଂସ ଆଗରୁ ବହୁତ ସାତ ଆଠ ବର୍ଷ ହେଲାଣି ଦେଖୁଛନ୍ତି ଏଇ ଅବସ୍ଥାରେ ତାଙ୍କର ବନ୍ଦୀଗାରରେ ଦେଖୁଛନ୍ତି କିନ୍ତୁ ସେସବୁରେ ଦେବକୀ ବହୁତ ଭୟ ବିଭାଗକୁ ରହୁଛନ୍ତି ଏଭଳି ହସଫୁଲ ଏବଂ ବହୁତ ଆନନ୍ଦମୟ ଏବଂ ଏତେ ବହୁତ ସୁନ୍ଦର ଏତେ ଆଗରୁ ସେ ଦେଖାଯାଉନଥିଲେ ତେଣୁକରି ବର୍ତ୍ତମାନ ଦେବକୀଙ୍କ ଦୃଶ୍ୟ ଦେଖିକରି କଂସ ଭାବୁଛି ଯେ ବିରୋଚୟନ୍ତି ଭବନ ସୃଷ୍ଟି ସ୍ମିତା ବିରୋଚୟନ୍ତି ବହୁତ ସୁନ୍ଦର ଦୃଶ୍ୟନ୍ତି ଦେବକୀ ଏବଂ କି ଭବନ ସୃଷ୍ଟି ସ୍ମିତା ଭବନ ମଧ୍ୟ ଆଲୋକିତ ହୋଇଯାଉଛି ଭଗବତ ଗୀତାର ଦଶମ ଏକାଦଶ ଅଧ୍ୟାୟରେ ବିଶ୍ୱରୂପ ଦର୍ଶନ ଯୋଗରେ କହୁଛନ୍ତି ସଞ୍ଜୟ କହୁଛନ୍ତି ଭଗବାନଙ୍କର ଯେଉଁ ରୂପ ଯେଉଁ ଦିବି ସୂର୍ଯ୍ୟ ସହସ୍ର ଭବେ ଯୁଗପତି ଉଚ୍ଚିତା যদি বা সন্তোষী শাস্তা দাস এইভাবে ভাবে যদি এক সময়ে হাজার সূর্য এক সময়ে উদয় হবে তাঁর যে আলোক আসব যে আভাস আসব সেইভাবে ভগবান যে বিশ্বরূপ দেখছেন অর্জুন সেইভাবে তাঁর রূপ আসবে এটাই ভগবান কালে তুমি দেখিপার নতুন সত্যে সদস্য মনে নেই চিকিৎসা দিব্যম দদামি চক্ষু কশ্চন যুবনেশ্বর আমি এই চক্ষুরে গোটিয়ে সূর্যঙ্কর কিরণকে আমি দেখিপার গোটিয়ে সূর্য লক্ষ্য করিপার কিন্তু সে হাজার সূর্য এক সময় উত্থিত হয়েছিল তেমন অর্জুন সেইভাবে ভাবে দ্বিতীয় চক্ষু প্রাপ্ত হয়েছিল এবং সঞ্জয় মধ্যে দ্বিতীয় চক্ষু প্রাপ্ত হয়েছিল যেমন সে এইসব দেখিপার সমস্ত দেখিপার তেমন ভগবান বর্তমান যে প্রভাব বা বিরোচনে যে আলোক ভগবান যেহেতু দেবী গর্ভে রয়েছেন তেমন সে ঘর মধ্যে আলোকিত হয়ে গেল ভগবান আবির্ভাব হয়েছেন বারোটা না রাতে আবির্ভাব হয়েছেন তারপরে এইটা হয়েছি ভগবান আগে পূর্ব কথা যেমন গর্ভে আসছেন গর্ভে আসছেন তেমন সে বন্দীশালা তাহলে কম অন্ধকার হয়ে রয়েছে কিন্তু ভগবান যেতে আসলে দেবীর গর্ভে সেতু বন্দীশালা আলোকিত হয়ে উজ্জ্বল হয়ে যাচ্ছে তখন সে কথা বিরোচন কি ভগবান সূচিস্মিত এবং দেবকী মধ্যে বহু স্মিতা বহু হাস বহু স্মিত হাস্য করছেন কংসকে দেখলে সে ভয় করুলে কান্দুলে সে ভয় করুলে কিন্তু কংসকে বর্তমানে দেখলে মধ্যে সে তাঁর ভয় নাই বহু স্মিত হাস্য করছেন ভগবান যে আনন্দ গ্রহণ তাঁর গর্ভে আশ্রয় নিয়েছেন তেমন সে কী ভয় করি সে বহু আনন্দ উৎফুল্ল হয়েকি রয়েছেন এবং সূচি স্মিতা বলে কুহযাচ্ছে তো এভাবে রূপ দেখি এভাবে অবস্থা দেখিকি এভাবে যে সিচুয়েসন বা এভাবে যে রয়েছে অবস্থা দেখিকি বর্তমান কংস ভাবুছি আহে শুনি প্রাণ ভরে হরি গুহা আহ নিজে নিজে কৌছি অর্থাৎ কাহ কৌনি সে নিজে নিজে আহ সে কৌছি এস মে প্রাণ ভর হরি ইয়ে নিশ্চিত ভাবে মোর প্রাণ ধারণ করি প্রাণ হরি হরি শব্দরে চৈতন্য চৈতন্য পাই হরি শব্দের অনেক অর্থ রয়েছে কিন্তু মুখ্য দুইটি অর্থ রয়েছে ভক্ত পাই সে দুইটি অর্থ কম না সর্ব অমঙ্গল হরে এবং প্রেম দিয়া হরে মন সমস্ত সবকিছু অমঙ্গল ভগবান হরণ করলেন সেপাই তাঁর নাম হচ্ছে হরি এবং প্রেম দিয়া হরে মন প্রেম প্রদান করতে ভগবান সমস্ত প্রেম প্রদান করতে যেমন কি সমস্ত মনকে সে আকর্ষণ করতে হরণ করতে হৃদে প্রসিদ্ধম নবনীত চৌরম গোপাঙ্গনানাম চতুকূল চৌরম অনেক জন্মার্জিত পাপ চৌরম চৌরাগম্যম পুরুষম নমামি আমার আচার্যমানি ভগবান এইভাবে ভাবে স্তুতি করছেন ব্রজে প্রসিদ্ধম নবনীত চৌরম লহুণী যেটা হচ্ছে গোপীমানঙ্কর জীবিকা সে লহুণী বিকিকি তাঙ্কর অর্থ উপার্জন করে সে চলন্তি কিন্তু সেইটা মধ্যে ভগবান হরণ করলেন বা চোরি করে নিয়ে যান রজে প্রসিদ্ধম নবনীত চৌরম এবং গোপাঙ্গনানাঞ্চ দুপুর চৌরম এমনকি গোপীমানঙ্কর তাঙ্কর দুপুর তাঙ্কর বস্ত্র মধ্যে ভগবান হরণ করলেন বস্ত্রকে হরণ করলেন অর্থ হচ্ছে সে তাঙ্কু স্ত্রী রূপে গ্রহণ করছেন এবং অনেক জন্মার্জিত পাপ চৌরম আমি কোটি কোটি জন্ম ধরিত্রি অনেক পাপ কার্য করেছে কিন্তু ভগবান শরণের বেলা মানে ভগবান সে সব কিছু হরণ করেন অহম তাম সর্ব পাপ দিয়ে মুক্তি আমি মা সূচ অর্জুন তথাপি টিকে সূচনা রয়েছে এতে অর্জুন প্রকৃতির বদ্ধ জীব নুহতি সে হচ্ছেন মুক্ত জীব ভগবানকর পার্শ্ব কিন্তু জীবক সে জীবর ভূমিকা নিয়ে সে লোড করছেন বা অভিনয় করছেন তেমন অর্জুনকর সূচনা আসুচি মানে আমার মধ্যে সূচনা আসুচি সত্যি কম আমি অনেক জন্ম ধরি যে পাপ কার্য করছে এই পাপ খারাপ আমি চালিয়ে ভগবান নিয়ে সেদিন ভগবান মা সূচ আচনা করলে দেখেন ভগবান কৌশল মানে সাথে সাথে ভগবান সামনে যাওয়া তেমন ଏଇ ଯେଉଁ ଭଗବାନଙ୍କର ଭକ୍ତ ଯେଉଁମାନେ ଏ ହରି ଶବ୍ଦରେ ସେମାନେ ବହୁତ ଆନନ୍ଦିତ ହୁଅନ୍ତି। କାହିଁକି ନା ଏ ହରି ସମସ୍ତଙ୍କର ଅମଙ୍ଗଳ ହରଣ କରନ୍ତି। ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ଏବଂ ସମସ୍ତଙ୍କର ମନକୁ ମଧ୍ୟ ଭଗବାନ ହରଣ କରିନାହାନ୍ତି, ପ୍ରେମ ପ୍ରଦାନ କରିଥାନ୍ତି। କିନ୍ତୁ କଂସ ପାଖରେ ଏତେ ଓଲଟା ହେଇଛି, ସେ କହିଥିବା ନା ପ୍ରାଣ ମେ ହୋ ଏସା ମେ ପ୍ରାଣ ଭର ହରି, ମୋର ପ୍ରାଣକୁ ସେ ହରି ପ୍ରଥମ ହରଣ କରିଦେବେ, ପ୍ରାଣକୁ ମଧ୍ୟ ଭଗବାନ ହରଣ କରନ୍ତି। ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ଭଗବାନ ତାଙ୍କ ପାଇଁ ମୃତ୍ୟୁ ରୂପରେ ଆସିଥାନ୍ତି। ଭଗବାନଙ୍କ ଭକ୍ତ ତାର ନବମଧ୍ୟରେ କହୁଛନ୍ତି, ତପାମ୍ୟମ୍ ନିବୃଣାମି ସୁଦାମି ଚ ଅମୃତାମି ଚ ମୃତ୍ୟୁଶ୍ଚ ସତ୍ ଅସତ୍ୟାହମ ଅର୍ଜୁନ। ଭଗବାନ ଏକ ସମୟରେ ଦୁଇ ପ୍ରକାର କାର୍ଯ୍ୟ କରୁଛନ୍ତି, ଭକ୍ତ ପାଇଁ ଗୋଟେ କାର୍ଯ୍ୟ, ଅଭକ୍ତ ପାଇଁ ଆଉ ଗୋଟେ କାର୍ଯ୍ୟ। ଭଗବାନ ବର୍ତ୍ତମାନ ଗ୍ରୀଷ୍ମ ଦିନ ଆସୁଛି, ବର୍ତ୍ତମାନ ବହୁତ ଗରମ ହେଉଛି, ତପାମ୍ୟମ୍ ଭଗବାନ ତପ ପ୍ରଦାନ କରୁଛନ୍ତି, ଗ୍ରୀଷ୍ମ ପ୍ରଦାନ କରୁଛନ୍ତି, ତାପ ପ୍ରଦାନ କରୁଛନ୍ତି। ପୁଣି ବର୍ଷା ଦିନ ଆସିଲେ ଭଗବାନ ବର୍ଷା କରିବେ, ବୃଷ୍ଟି କରିବେ, ତେଣୁ ଏଇ ଯେଉଁ ଗରମ ତାପରେ ସମସ୍ତେ ଦଗ୍ଧିତ ହେଉଛନ୍ତି, ବର୍ଷାର ଶୀତଳତା ପ୍ରତ୍ୟୟରେ ସେମାନେ ଆନନ୍ଦିତ ହେବେ। ତେଣୁ ତପାମ୍ୟମ୍ ବର୍ଷ ନିଗୁଣାମି ଜାଣିଛ, ଏବଂ ଜଳର ଜଳକୁ ସେ ଭଗବାନ ନେଇଯାଉଛନ୍ତି, ଉତ୍ତାପ ଦ୍ୱାରା ନେଇଯାଉଛନ୍ତି, ପୁଣି ବର୍ଷା ଦ୍ୱାରା ପ୍ରଦାନ କରୁଛନ୍ତି, ବୃଷ୍ଟି କରୁଛନ୍ତି। ଏବଂ ଭଗବାନ ମଧ୍ୟ ଅମୃତ, ଭଗବାନ କାହା ପାଇଁ ଅମୃତ, ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ। କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ତାଙ୍କ ପାଇଁ ଭଗବାନ ମୃତ, ଅମୃତ ମୃତ୍ୟୁ ସ୍ଥାଇବ ସତ୍ ଅସତ୍ୟ ଆମ ଅର୍ଜୁନ। ଏ ସମସ୍ତ ଭୌତିକ ଜଗତ ଆମେ ଯାହା ଦେଖୁଛେ, ସ୍ଥୂଳ ଭୂତ ଯାହା ଦେଖୁଛେ, ଏବଂ ଏଇ ଭୂତର ସ୍ଥୂଳ ଭୂତର ଉର୍ଦ୍ଧ୍ୱରେ ଯାହା ସବୁ ଅସତ୍ ସବୁ ରହିଛି, ସୂକ୍ଷ୍ମ ବସ୍ତୁ ସବୁ ରହିଛି, ଏ ସବୁ କିଛି ସଦସତ୍ୟାହମ ଅର୍ଜୁନ, ଏସବୁ କିଛି ହେଉଛି କି ଭଗବାନଙ୍କର ଆସୁଛନ୍ତି, ଭଗବତ ନବବୋଧରେ ଭଗବାନ କହୁଛନ୍ତି। ତେଣୁ କଂସ ବର୍ତ୍ତମାନ ଦେଖିକିରି ଏ ଅବସ୍ଥା ଦେଖିକିରି ସେ କହୁଛି ମୋର ଏ ପ୍ରାଣ ଆହ ଏସା ଏ ପ୍ରାଣ ଘର ହରି ଗୁହା ହରି, ହରିର ଗୋଟେ ନାମ ହେଉଛି ସିଂହ, ହରିର ଅନେକ ଅର୍ଥ ସେଥିପାଇଁ ଚତୁର୍ଚନ୍ଦ୍ର ହରିର ଅନେକ ଅର୍ଥ ରହିଛି, ହରିର ଗୋଟେ ନାମ ହେଉଛି ସିଂହ। ତେଣୁ ସିଂହ କେଉଁଠି ବାହାରେ ରହେନି, ସେ ଗୁହା ଭିତରେ ରହେ, ଗୁଫା ଭିତରେ ରହେ। ତେଣୁ ଭଗବାନ ସମସ୍ତଙ୍କର ହୃଦୟ କନ୍ଦରେ ରହିଛନ୍ତି, ଈଶ୍ୱର ସର୍ବଭୂତାନା ହୃଦୟ ଅର୍ଜୁନ ତିଷ୍ଠନ୍ତି, ବର୍ଷର ହୃଦୟ ଭିତରେ ମଧ୍ୟ ଭଗବାନ ରହିଛନ୍ତି। କିନ୍ତୁ ସିଏ କହୁଛି ଦେଖୁଛି ଯେ ଅହୋ ଆହୋ ଏଇସା ମେ ପ୍ରାଣ ମୋର ହରି ଗୁହା, ଦେବୀଙ୍କର ହୃଦୟ ଭିତରେ ଯେଉଁ ରହିଛି ଏ ଗୁହା ଭିତରେ ହରି ବା ସିଂହ ଆଶ୍ରୟ ନେଇଛି, ଇଏ ହେଉଛି ଅଧିକ, ମୁଁ ନିଶ୍ଚିନ୍ତ ଭାବରେ ଜିତିପାରିବିନି ତାଙ୍କୁ, ସେ ହେଉଛନ୍ତି ଅଜିତ। କାରଣ ଭକ୍ତି ମାର୍ଗରେ ଗଲେ ହିଁ ଭଗବାନ ଜଣେ ଜିତିପାରିବେ, ଭଗବାନ ଯଦି ଅଜିତ କିନ୍ତୁ ଭକ୍ତଙ୍କର ସେ ଅଧୀନ ହେଇଯାନ୍ତି, ଅହମ୍ ଭକ୍ତ ପରାଧୀନ ହି ଅସ୍ତତନ୍ତ୍ର ଏବ ଦ୍ୱିଜ, ଭଗବାନ ସେ ସ୍ୱତନ୍ତ୍ର ସ୍ୱରା, କିନ୍ତୁ ଭକ୍ତଙ୍କ ପାଖରେ ସେ ଅଧୀନ ହେଇଯାନ୍ତି, ପରାଧୀନ ହେଇଯାନ୍ତି। କିନ୍ତୁ ଯେଉଁମାନେ ଅଭକ୍ତ ତାଙ୍କ ପାଖରେ ସେ ଅଜିତ ହେଇକି ରହନ୍ତି, ସେଥିପାଇଁ ଅଧିକାନ୍ତର କଂସର ଧାରଣା ମନରେ ଏହିସବୁ ଚିନ୍ତା ଆସୁଛି, ଏବଂ ବର୍ତ୍ତମାନ ସେ ଚିନ୍ତା କରୁଛି ଆମ ଏ ସେମି ପ୍ରାଣ ମୋର ହରି ଗୁହା, ଏହି ଗୁହା ଭିତରେ ରହିକି ଗୁଫା ଭିତରେ ରହିକି ମୁଁ ତାଙ୍କ ସେ ମୋ ପ୍ରାଣ ହରଣ ନିଶ୍ଚିତ ଭାବରେ କରିବି, ଏବଂ ଧ୍ରୁବମ୍ ଶ୍ରୀତୋ ଏ ସହରେ ହସେଇ କରିବ, ଧ୍ରୁବମ୍ ଶ୍ରୀତୋ ଜନ୍ ଆୟମ୍ ଜନ୍ ପୁରେ ଆୟମ୍ ଦୃଶିଂ, ପୁରେ ଅତୀତରେ ଇଏ ଆୟମ୍ ବା ଏ ଦେବକୀ ଏଭଳି ନଥିଲା, ଦେବୀକି ବହୁତ କରୁଣା ଭାବରେ ପ୍ରଦାନ କରୁଥିଲା, ଭୟ କରୁଥିଲା, ଯେତେବେଳେ ସବୁବେଳେ ଗୋଟେ ଗୋଟେ ପୁତ୍ରକୁ କଂସ ରାଣୀକି ଛିଣିକି ନେଇ ଆସୁଥିଲା, ସେ ସେମାନେ ବହୁତ ରୋଦନ କରୁଥିଲା, ଦେବକୀ ବହୁତ ରୋଦନ କ୍ରଣନ କରୁଥିଲେ, ବହୁତ ଭୟଭୀତ ହେଇକି ରହିଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ପୁରା ବିପରୀତ ହେଇଯାଇଛି, ସେଥିପାଇଁ ସେ କହୁଥିଲେ ଧ୍ରୁବମ୍ ନିଶ୍ଚିନ୍ତ ଭାବରେ ରହିଛନ୍ତି, ହର ହରି ହରି ନିଶ୍ଚିନ୍ତ ଭାବରେ ରହିଛନ୍ତି, ଧ୍ରୁବମ୍ ଏତେ କୌଣସି ସନ୍ଦେହ ନାହିଁ, କନଫର୍ମ ହେଇଯାଇଛି ଧ୍ରୁବମ୍ ସେତ। କାହିଁକି ନା ଜତ୍ ପୁରେ ଦୃଶିଂ ଯତ୍ ନ ଇଏ ଏଭଳି ନଥିଲା, ଆଗରୁ ସବୁବେଳେ ଭୟଭୀତ କରୁଥିଲେ, ମୁଁ ଆସିଲା ନା ଦେଖିକି ଭୟ କରିଦେଉଥିଲେ, କିନ୍ତୁ ବର୍ତ୍ତମାନ ସେ ସୁନ୍ଦର ଭାବରେ ହସୁଛନ୍ତି, କୌଣସି ତାଙ୍କର ଭୟ ନାହିଁ, ଏଭଳି ଭାବରେ ବହୁତ ସୁନ୍ଦର ଭାବରେ ତାଙ୍କର ଆଲୋକ ତାଙ୍କର ରୂପ ବହୁତ ସୁନ୍ଦର ଦେଖାଯାଉଛି, ଏବଂ ଗୃହ ମଧ୍ୟ ଆଲୋକିତ ହେଇଯାଉଛି, ତେଣୁ ଏଥିରେ ଆଉ କୌଣସି ସନ୍ଦେହ ନାହିଁ, ଧ୍ରୁବମ୍ ଶ୍ରୀତୋ ନିଶ୍ଚିନ୍ତ ଭାବରେ ମୋର ପ୍ରାଣ ମୋର ହରି ବର୍ତ୍ତମାନ ଆସିଯାଇଛି। ତେଣୁ ଏଇଭଳି ଭାବରେ ଚିନ୍ତା କରି କିନ୍ତୁ ଯେତେବେଳେ 9 ବର୍ଷ ତଳେ ଯେଉଁ ଆକାଶବାଣୀ ହେଇଥିଲା ସେତେବେଳେ ସେ ଚିନ୍ତା କରୁଥିଲା କ'ଣ, ଯେତେବେଳେ ଆକାଶବାଣୀ ହେଲା ଯେ ଅଷ୍ଟ ଅଷ୍ଟାଷ୍ଟ ଅଷ୍ଟମ ଗର୍ଭ ହତା ଯାହା ଭାଷେ ବୁଦ୍ଧ ତାଙ୍କର ଅଷ୍ଟମ ଗର୍ଭ କେତେ ନିଶ୍ଚିତ ଭାବେ ହତ୍ୟା କରିବ, ତେଣୁ ସେତେବେଳେ ସେ ଚିନ୍ତା କରୁଥିଲା ତାଙ୍କୁ ହତ୍ୟା କରିବ ବୋଲି ସାଙ୍ଗେ ସାଙ୍ଗେ ସେ ରାତ୍ରି ଓହ୍ଲେଇ ପଡ଼ି ବାମ ହାତରେ ଦେବକୁଙ୍କର କେଶ ଧରିକି ଧାରଣ କରିକି ଡାଣ ହାତରେ ଖଡ଼ଗ ଉତ୍ତାରଣ କରିକି ତାଙ୍କୁ ହତ୍ୟା କରିବାକୁ ବସିଥିଲେ। ତେଣୁ ବସୁଦେବ ବହୁତ ବୁଝାସୁଝା କରିକିରି ବହୁତ ପ୍ରକାର ଜ୍ଞାନ ଉପଦେଶ ଦେଲେ, ଯେତେ ଯାହା ଦେଲେ ମଧ୍ୟ ସେଥିରେ ନିବୃତ୍ତ ହେଉନଥିଲେ। କିନ୍ତୁ ଯେତେବେଳେ କହିଲେ ଯେ ମୁଁ ସମସ୍ତ ସନ୍ତାନମାନଙ୍କୁ ପ୍ରଦାନ କରିବି ସେତେବେଳେ ସେ ଯାଇ ନିବୃତ୍ତ ହେଲେ। କିନ୍ତୁ ବର୍ତ୍ତମାନ ଆମେ ଦେଖିବା ତାଙ୍କର ଆଉ କେହି ବୁଝିବାକୁ ପଡ଼ିବନି, ବର୍ତ୍ତମାନ ମଧ୍ୟ ସେ ଯାଇକି ତାଙ୍କୁ ମାରିଦେଇଥାନ୍ତେ, କିନ୍ତୁ ତାଙ୍କର ଚିନ୍ତାଧାରା ଚେଞ୍ଜ ହୋଇଗଲା ଭଗବାନ ପରିବର୍ତ୍ତନ କରିଦେଲେ। ମତ ସ୍ମୃତି ଜ୍ଞାନ ଅପୋହନ ଚ ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ଭଗବାନଙ୍କର ସ୍ମୃତି ଆସୁଛି, ଜ୍ଞାନ ଆସୁଛି, ବିସ୍ମୃତି ଆସୁଛି। ସର୍ବସଚାମ ବୁଦ୍ଧି ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନ ଅପୋହନ ଚ ବେଦେଶ ସର୍ବେ ରହମେ ବେଦ ବେଦାନ୍ତ ଭଗବତୀତା 15 ଶ୍ଳୋକରେ ପ୍ରସିଦ୍ଧ ଶ୍ଳୋକ ରହିଛି। ଭଗବାନ ଜ୍ଞାନ ପ୍ରଦାନ କରିବେ, ଭଗବାନ ବିସ୍ମୃତି ପ୍ରଦାନ କରିବେ, ଭଗବାନ ସ୍ମୃତି ମଧ୍ୟ ପ୍ରଦାନ କରିବେ। ତେଣୁ ଭଗବାନ ବର୍ତ୍ତମାନ କଂସର ଜ୍ଞାନକୁ ପରିବର୍ତ୍ତନ କରିଦେଇଛନ୍ତି। ବର୍ତ୍ତମାନ ସେ ଚିନ୍ତା କରିବ କେମିତି ମୁଁ ଆକୁ ହତ୍ୟା କରିବି, ବର୍ତ୍ତମାନ ମୁଁ ଯଦି ହତ୍ୟା କରିବି ମୋର ବହୁତ ଅପଦଶ ହୋଇଯିବ, ବହୁତ ଅପକୃତି ଆସିଯିବ ଏବଂ ଏଇଟା ଠିକ୍ ନୁହଁ, ମୋର ସମସ୍ତ କିଛି ଯାହା ସବୁ ରହିଛି ଆୟୁ ଦଶ ସବୁ ରହିଛି ସେସବୁ ନଷ୍ଟ ହୋଇଯିବ, ଏଇଭଳି ଭାବରେ ସେ ଚିନ୍ତା କରିଛି। ଏ ଭଗବାନଙ୍କର ଭଗବାନଙ୍କର ଇଚ୍ଛାରେ ଏଇଭଳି ଭାବରେ ତାଙ୍କ ପରିବର୍ତ୍ତନ ମତ ମନ ପରିବର୍ତ୍ତନ ହୋଇଯାଇଛି ଏବଂ ସବୁବେଳେ ସେ ଚିନ୍ତା କରିବ, ବର୍ତ୍ତମାନ ସେ ଚିନ୍ତା କରିବ ଯେ କେତେବେଳେ ଜନ୍ମଗ୍ରହଣ କରିବ, ଜନ୍ମଗ୍ରହଣ କରି ମୋତେ ହତ୍ୟା କରିବ। ତେଣୁକରି ଆସିନ ସମ୍ବିଷନ ତିଷ୍ଠନ ଭୁଞ୍ଜାନ ପର୍ଯ୍ୟଟନ ମହି ଚିନ୍ତାନ ହୃଷିକେ ସେ ଅପଶ୍ଚାତ ନୟନ ଘର। ତେଣୁ ଯଦିଓ ସେ ଫେରିଯାଇଛି, ବର୍ତ୍ତମାନ ସେ କାରଣରୁ ଫେରିଯାଇଛି, କିନ୍ତୁ ଘରକୁ ଯାଇକରି ସେ ଆଉ ଅନ୍ୟ କିଛି ଚିନ୍ତା କରୁ, ସବୁବେଳେ ସେ କୃଷ୍ଣଙ୍କ ବିଷୟରେ ଚିନ୍ତା କରୁଛି। ବସିଲା ବେଳେ ମୋର ପ୍ରାଣ ମୋର ହରି ମୋର ହରି ଆସିଯାଇଛି, ପ୍ରାଣ ହରିବା ପାଇଁ ବି ଆସିଯାଇଛି, ବର୍ତ୍ତମାନ ସୁଧର ମୋର ପ୍ରାଣ ହରିବ। ଖାଇଲା ବେଳେ ମଧ୍ୟ ସେଟା ଚିନ୍ତା କରୁଛି, ଶୋଇଲା ବେଳେ ମଧ୍ୟ ସେଟା ଚିନ୍ତା କରୁଛି, ରାଜଶାସନ କଲାବେଳେ ମଧ୍ୟ ସେଟା ଚିନ୍ତା କରୁଛି, ମୋର ପ୍ରାଣ ମୋର ହରି ଆସିଯାଇଛି। ଏଇ ଚିନ୍ତା ଆମେ ଋଷିକେଶ ଋଷିକେଶ ଋଷିକ କହିଲେ ଆମର ଇନ୍ଦ୍ରିୟ, ଇନ୍ଦ୍ରିୟର ଯିଏ ନିୟନ୍ତ୍ରଣକାରୀ ଋଷିକ ବିଷ ବିଷକର ନିୟନ୍ତ୍ରଣକାରୀ, ଇନ୍ଦ୍ରିୟଙ୍କର ଯିଏ ନିୟନ୍ତ୍ରଣ କରେ ସେ ହେଉଛି ଋଷିକେଶ। ଏଇଭଳି ଭାବରେ ସେ ସବୁବେଳେ ଋଷିକେଶ ଭଗବାନଙ୍କୁ ଚିନ୍ତା କରୁଛନ୍ତି, ଚିନ୍ତା ଆମେ ଋଷିକେଶ ଆବଶ୍ୟକ ତା ନୟନ ଜଗତ ସବୁଠି ସେ ଭଗବାନ ଦେଖୁଛନ୍ତି, ଆବଶ୍ୟକ ତା ନୟନ ଜଗତ ତନ୍ମୟ ଭଗବତମୟ ସବୁ କିଛି ଦେଖୁଛନ୍ତି ସେ, କିନ୍ତୁ ସେ ଆନନ୍ଦ ପ୍ରାପ୍ତ ହୋଇପାରୁନାହିଁ କାହିଁକି ନା ପ୍ରତିକୂଳ ଭାବରେ ସେ ଭଗବାନ ଚିନ୍ତା କରୁଛି, ପ୍ରତିକୂଳ ଭାବରେ ଇଏ ମୋର ପ୍ରାଣ ମୋର ହରି ମୋର ପ୍ରାଣକୁ ହରଣ କରିନେବ, ତେଣୁ ସବୁବେଳେ ଭୟ ରହୁଛି। ଯେତେବେଳେ ସେ ଆନନ୍ଦ ପ୍ରାପ୍ତ ହୋଇପାରୁନି, ଭଗବାନ ଚିନ୍ତା କରୁଛି କିନ୍ତୁ ସେ ଆନନ୍ଦ ପ୍ରାପ୍ତ ହୋଇପାରୁନି। କିନ୍ତୁ ଅନ୍ୟ ପକ୍ଷରେ ଆମେ ଦେଖିବା ଯେଉଁମାନେ ଭଗବାନ ଭକ୍ତ ଆପଣ ସବୁ ଆସିବେ, ଦେବତାମାନେ ବ୍ରହ୍ମା ଶିବ ମୁନି ନାରଦ ଆଦି ମାନେ ଏବଂ ଦେବକୀ ଦେବତାମାନେ ତାଙ୍କର ଗନ୍ଧର୍ବ କିନ୍ନର ଏମାନେ ଯେତେ ଅଛନ୍ତି ସମସ୍ତେ ଆସିକିରି ଭଗବାନଙ୍କୁ ଭଗବାନ ସ୍ତୁତି କରିବେ। କିଏ ଭୂଷଣ ବହୁତ ସୁନ୍ଦର ସୁନ୍ଦର ସ୍ତୁତି ଗର୍ଭ ସ୍ତୁତିକା କୁହାଯାଉଛି, ଆଚାର୍ଯ୍ୟମାନେ ଅନେକ ବିକାଶ ଦେଇଛନ୍ତି ଗର୍ଭ ସ୍ତୁତି। କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ଏଇ ଯେ ଭଗବାନ ଆସିଯାଇଛନ୍ତି, ଯେଉଁ ବ୍ରହ୍ମା ଶିବ ସେ ଦେବତାମାନେ ଆସିଛନ୍ତି, ମୁନିମାନେ ମଧ୍ୟ ଆସନ୍ତି, ନାରଦ ଆଦି ମୁନିମାନେ ଆସନ୍ତି, ଦେବତାମାନେ ଇନ୍ଦ୍ରିୟ ଆଦି ଦେବତାମାନେ ଏବଂ ତାଙ୍କର ଅନୁଚର ଗନ୍ଧର୍ବ କିନ୍ନରମାନଙ୍କ ସହିତ ଆସୁଛନ୍ତି, ସେମାନେ ଦେଖିକି ଭଗବାନ ବହୁତ ଆନନ୍ଦ ଭୂଷଣ ଶବ୍ଦ ବ୍ୟବହାର କରିବେ, ସୁଗତ ଭୋସ୍ୱାମୀ ତାପରେ ସେ ଶୋକ ଆସିବେ ଭୃଷଣ ବୃଷ୍ଟି, ଯେମିତି କୃଷକ କୃଷକ ଯେତେବେଳେ ଏ ଖରାଦିନ ଆସିଗଲା ଅକ୍ଷିତୃତୀୟାରେ ସବୁ ଇଏ ବାଣୀ ଦେବେ ନିଜ ପୁଣି ଦେବେ ବର୍ଷାକୁ ଲକ୍ଷ୍ମୀ ଦେଇ ରହିଥିବେ, ବର୍ଷା ଆସିଲେ ବୃଷ୍ଟି ହେଲେ ସେ ଗଛ ସବୁ ଉତ୍ପନ୍ନ ହେବ, କିନ୍ତୁ ବୃଷ୍ଟି ଯଦି ନ ହେବ ତାଙ୍କର ବହୁତ ମନ ଦୁଃଖ ହେବ, ଯଦି ବୃଷ୍ଟି ଠିକ୍ ଭାବରେ ହେଲା ତାଙ୍କର କେତେ ଆନନ୍ଦ ହେବ କୃଷକମାନଙ୍କର। ସେଥିରେ ବ୍ରହ୍ମାଙ୍କୁ କୃଷକ ସହିତ ତୁଳନା କରାଯାଇଛି। ଭଗବାନଙ୍କୁ ରୂପ ଦର୍ଶନ କରି ଭଗବାନ ରୂପ ଯେଉଁ ମେଘ ମେଘର ନୂତନ ମେଘର ବର୍ଷାକାଳୀନ ଯେଉଁ ନୂତନ ମେଘ ଆସୁ ସେଇ ମେଘର ଯେଉଁ ରୂପ ରହିଛି ସେଇଭଳି ଭାବରେ ଭଗବାନ ରୂପ ରହିଛନ୍ତି ଘନଶ୍ୟାମ ରୂପ। ତେଣୁ ସେଇ ରୂପକୁ ଦେଖିକି ବ୍ରହ୍ମା ଆନନ୍ଦିତ ହୋଇଯାଉଛନ୍ତି। କୃଷକ ଯେମିତି ବର୍ଷାକୁ ଦେଖି ଆନନ୍ଦିତ ହୁଏ ବ୍ରହ୍ମା ସେଇଭଳି ଭାବରେ ଆନନ୍ଦିତ ହୋଇଯାଉଛନ୍ତି। ଏବଂ ଭବ ଶିବଜୀ ଶିବଜୀ ହେଉଛନ୍ତି ନୀଳକଣ୍ଠ ନୀଳକଣ୍ଠ ଯେମିତି ମୟୂର ମୟୂର ସେଭଳି ଭାବରେ ସୁନ୍ଦର ଦେଖିବା ପାଇଁ ସେଭଳି ଭାବରେ ମୟୂର ଯେତେବେଳେ ବର୍ଷା ମେଘ ବାଦଲକୁ ଦେଖୁଛି ମେଘ ବାଦଲକୁ ଦେଖୁଛି ସେତେବେଳେ ସେ ଆନନ୍ଦରେ ନୃତ୍ୟ କରୁଛି। ତେଣୁ ଶିବଜୀ ଯେତେବେଳେ ଦେବତୀଙ୍କ ଅର୍ଥରେ ଭଗବାନ ଦର୍ଶନ କରୁଛନ୍ତି ଶ୍ୟାମଘନ ରୂପକୁ ଦର୍ଶନ କରୁଛନ୍ତି ସେତେବେଳେ ସେ ସେଇଭଳି ଭାବରେ ଆନନ୍ଦିତ ହୋଇଯାଉଛନ୍ତି ଶିବଜୀ। ଏବଂ ଦେବତାମାନେ ଏ ମୁନିମାନେ ନାରଦାଦି ମୁନିମାନେ ସବୁ ସନାତନ ହାତ୍ରୀ ମର୍ଜି ଅଙ୍ଗ୍ରାସ ଏସବୁ ବିଭିନ୍ନ ମୁନି ଋଷିମାନେ ସବୁ ଆସିଛନ୍ତି। ତେଣୁ ସେମାନେ ଯେଉଁ ଦେଖୁଛନ୍ତି ଚାତକ ଚାତକ ପକ୍ଷୀ ସେ ଅନ୍ୟ କୌଣସି ଜଳ ପାନ କରେନି, ବୃଷ୍ଟିର ଜଳ ସେ ପାନ କରିବ। ଏମିତିକି ତାର ପ୍ରାଣ ଚାଲିଯାଉଥିଲେ ମଧ୍ୟ ସେ ଅନ୍ୟ କୌଣସି ଜଳ ପାନ ଗଙ୍ଗା ନଦୀରେ ଥିଲେ ମଧ୍ୟ ସେ ଗଙ୍ଗା ନଦୀରେ ଜଳକୁ ପାନ କରନ୍ତି, କିନ୍ତୁ ବୃଷ୍ଟି ହେଲେ ସେଇ ବୃଷ୍ଟିକୁ ସେ ପାନ କରିବ ଶୋଷ କରିବ। ତେଣୁ ନାରଦ ଆଦି ଯେତେ ମୁନିଋଷିମାନେ ଅଛନ୍ତି ସେମାନେ ଭଗବାନଙ୍କ ରୂପ ଦେଖିକିରି ତାଙ୍କୁ ସେଇଭଳି ଚାତକ ଯେମିତି ବୃଷ୍ଟିର ବୃଷ୍ଟି ଦେଖିକିରି ବା ବୃଷ୍ଟିକୁ ପ୍ରାପ୍ତ ହୋଇକିରି ଯେଉଁଭଳି ଭାବରେ ଆନନ୍ଦିତ ହୁଅନ୍ତି ସେଇଭଳି ଭାବରେ ମୁନିମାନେ ଆନନ୍ଦିତ ହେଉଛନ୍ତି। ଏବଂ ଦେବତାମାନେ ଏଇ ଯେଉଁ କଂସର ଯେଉଁ ଅତ୍ୟାଚାରରେ ଜର୍ଜର ଯାଇକି ରହିଛନ୍ତି ଯେମିତି ଗାବାମାଳରେ ଜର୍ଜରିତ ଅସ୍ଥି ଗଜ ଗୋଟେ ଗୋଟେ ଜଙ୍ଗଲରେ ଯେଉଁ ହାତୀଟେ ରହିଛି ଯଦି ସେ ଜଙ୍ଗଲରେ ନିଆଁ ଲାଗିଗଲା ତାହେଲେ ସେ ଗଜ ବା ସେ ହାତୀଟି କେତେ କଷ୍ଟ ପାଇବ କେତେ ତପ୍ତ ହେବ ଆର୍ତ୍ତ ହେଇକି ରହିଥିବ। କିନ୍ତୁ ସେହି ସମୟରେ ଯଦି ବୃଷ୍ଟି ହେବ ତାହେଲେ ତା'ର ସେ ଦୁଃଖ ଯେଉଁ ଆର୍ତ୍ତି ବା ତା'ର ଯେଉଁ କଷ୍ଟ ରହିଛି ସେ କଷ୍ଟ ଚାଲିବା ସଙ୍ଗେ ସଙ୍ଗେ ସେ ବହୁତ ଆନନ୍ଦ ଅନୁଭବ କରିବ। ତେଣୁ ବର୍ତ୍ତମାନ ଦେବତାମାନେ ବହୁତ ଆର୍ତ୍ତରେ ଯାଇଥିଲେ ଭଗବାନ ପ୍ରାର୍ଥନା କରିବା ପାଇଁ ତତ୍ରଗତା ଜଗନ୍ନାଥ ଯେଉଁ ରହିଛି ପ୍ରାର୍ଥନା କରିଥିଲେ ଯେତେବେଳେ ଭଗବାନ ଦେବତାମାନେ ଦେଖୁଛନ୍ତି ଭଗବାନ ଆସିଯାଇଛନ୍ତି ତାଙ୍କର କଥାକୁ ରକ୍ଷା କରିଛନ୍ତି ସ୍ତୁତି କରିବେ ସତ୍ୟ ବର୍ତ୍ତମାନ ଭଗବାନଙ୍କ ସତ୍ୟ ତା ସବୁକିଛି ସତ୍ୟ। ତେଣୁ ସେମାନେ ଯେତେବେଳେ ଭଗବାନ ଦର୍ଶନ କରୁଛନ୍ତି ସେମାନେ ସେହିଭଳି ଭାବରେ ଦାବନଳରେ ଦଗ୍ଧୀଭୂତ ଯେଉଁ ଗଜ ହାତୀ ଯେଉଁଭଳି ଭାବରେ କଷ୍ଟ ପ୍ରାପ୍ତ ହେଉଥାଏ ଏବଂ ସେ ଯେତେବେଳେ ବୃଷ୍ଟିର ଜଳ ପ୍ରାପ୍ତ ହୁଏ ସେ ଯେତେବେଳେ ଆନନ୍ଦିତ ହୁଏ ତା'ର କଷ୍ଟ ସବୁ ଦୂର ହୋଇଯାଏ ଏବଂ ସେ ଆନନ୍ଦିତ ହୁଏ ସେଭଳିଆ ଦେବତାମାନେ ଦେବକୁ ଗର୍ଭରେ ଭଗବାନ ଦର୍ଶନ କରି ସେଭଳିଆ ଆନନ୍ଦିତ ହେଉଛନ୍ତି। ତାଙ୍କର ବର୍ତ୍ତମାନ ଆଉ କୌଣସି ଭୟ ରହୁନି ବଂଶପତି ଆଉ ଭୟ ରହୁନି କାରଣ ଭଗବାନ ଆସିଯାଇଛନ୍ତି ଦେବତାମାନେ ତାଙ୍କର ଅଂଶରେ ଆବିର୍ଭୂତ ହୋଇଛନ୍ତି। ଯଦୁକୂଳରେ ଭଗବାନ କହିଥିଲେ ଭଗବାନ ଆସିବେ ତୁମେ ସବୁ ଯାଇକିରି ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ ପରସ ଜନିଶ୍ଚିତ କ୍ରିୟାତମ ସମ୍ଭବନ୍ତ ସୁରସ୍ଥିର ତୁମେ ସବୁ ଆସି ଜନ୍ମଗ୍ରହଣ କର। ତେଣୁ ଦେବତାମାନେ ଆସି ଜନ୍ମଗ୍ରହଣ କରିଛନ୍ତି କାରଣ ଅଂଶରେ ଆସିଛନ୍ତି। ତେଣୁ ଭଗବାନ ଯେତେବେଳେ ଦେଖିଦେଉଛନ୍ତି ଭଗବାନ ସହିତ ଲୀଳା କରିବେ ଭଗବାନ ତାଙ୍କୁ ରକ୍ଷା କରିବେ ଭଗବାନଙ୍କୁ ଆନନ୍ଦ ପ୍ରଦାନ କରିବେ ଏହିଭଳି ଭାବରେ ସେମାନେ ଆନନ୍ଦିତ ହେଉଛନ୍ତି। ତେଣୁ ସେଇ ଭଗବାନଙ୍କୁ ଦେଖିକିରି କଂସ କେତେ ଭୟ କରୁଛି ଆଉ ଏସବୁ ପ୍ରାଣ ଘର ହରି ଭୟରେ ବିଭର୍ତ୍ତ ହୋଇଯାଉଛି ଆଉ କୌଣସି ସେ ଚିନ୍ତା କରୁନି ସବୁବେଳେ ଭୟ କରୁଛି। କିନ୍ତୁ ସେଇ ଭଗବାନ ଦର୍ଶନ କରିକି ଦେବତାମାନେ ମନୁଷ୍ୟମାନେ ଏବଂ ଯେତେ ସବୁ ଅନ୍ୟ ଶ୍ରେଷ୍ଠ ଦେବତା ବ୍ରହ୍ମା ଶିବାଜୀ ଦେବତାମାନେ ଦେଖିକି ଭଗବାନ କେତେ ଆନନ୍ଦିତ ହେଉଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ଭାରତ କହୁଛନ୍ତି ଏଇ ଯେଉଁ କୃଷ୍ଣ ଭାବନା ତ ଯେ ବର୍ତ୍ତମାନ ଏଇ କଳିଯୁଗରେ ଇଏ ହେଉଛି ଭଗବାନଙ୍କର ଅବତାର କଳିକଳେ ନାମ ରୂପେ କୃଷ୍ଣ ଅବତାର କଳିଯୁଗରେ ଭଗବାନ ଏଇ ନାମ ରୂପରେ ଅବିକୃତ ହୋଇଛନ୍ତି। ତେଣୁ ଯେଉଁମାନେ କଂସ ସ୍ୱଭାବର ବ୍ୟକ୍ତି ସେମାନେ ଏ ହରେକୃଷ୍ଣ ଆନ୍ଦୋଳନ ଦେଖିଲେ ସମସ୍ତେ ଭୟ କରିଥିଲେ ଏଇ ମୋର ପ୍ରାଣ ଭର ହିଁ ଆସିଗଲା ଏଇ ସବୁ ହରେକୃଷ୍ଣ ବାଲା ଆସିଗଲେ ଆମେ ସବୁ ନେଇଯିବେ ଧନ ଫଳ ସବୁ ନେଇଯିବେ ଏଇଭଳି ଭାବରେ ଆମର ଯେଉଁ ଖାଉଛେ ମାଛ ମାଂସ ସହିତ ବିଭିନ୍ନ ପ୍ରକାର ଉପଭୋଗ କରୁଛେ ଏସବୁ ଆମର ନଷ୍ଟ ହୋଇଯିବ ଏଇଭଳି ଭାବରେ ସେମାନେ ଭୟଭୀତ ହୋଇଯାଉଛନ୍ତି। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଯେତେବେଳେ କୃଷ୍ଣ ଭାବନାଙ୍କ ସାଙ୍ଗର ସଭ୍ୟମାନଙ୍କୁ ଦର୍ଶନ କରନ୍ତି ସେମାନେ ସେଇଭଳି ଭାବରେ ଆନନ୍ଦିତ ହୁଅନ୍ତି ଏଇଭଳି ଭାବରେ ଦେବତାମାନେ ଆନନ୍ଦିତ ହୋଇଛନ୍ତି। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେଖି ତାରି ଗୋ ପ୍ରାଣ ଦେଖି।